ଶାରୀରିକ ବଳ ରଚନା ଉତ୍କଳମଣି ଗୋପବନ୍ଧୁ ଦାସ ନିର୍ଘାୟୁତ୍ୱାୟ ବଳାୟ ବର୍ଚ୍ଚସେ ଏହି ବାକ୍ୟରେ ବୈଦିକ ଋଷିମାନେ ଆପଣାର କାମନା ପ୍ରକାଶ କରିଛନ୍ତି। ଆମ୍ଭମାନଙ୍କର ସୁଖ ଶାନ୍ତି ଓ ସମୃଦ୍ଧି ନିମନ୍ତେ ଦୀର୍ଘାୟୁ ବଳ ଏବଂ ତେଜ ଯେ ସର୍ବପ୍ରଥମେ ଆବଶ୍ୟକ ଏହା କିଏ ଅସ୍ୱୀକାର କରିବ। ଉନ୍ନତିର ଏହି ତିନୋଟି ମୌଳିକ ଉପାଦାନ ଲାଭ କରିବା ନିମନ୍ତେ ପ୍ରାଚୀନ ଭାରତୀୟମାନେ ନିରନ୍ତର ତତ୍ପର ଥିଲେ। ବ୍ରତ ବ୍ରହ୍ମଚର୍ଯ୍ୟ ଯୋଗାଭ୍ୟାସ ପ୍ରଭୃତି ସକଳ ଅନୁଷ୍ଠାନ କେବଳ ଏହି ଉଦ୍ଦେଶ୍ୟରେ। ଆଜି ସେ ସମସ୍ତ ବିଧି ଭାରତରୁ ପ୍ରାୟ ଲୋପ ପାଇଛି ଏବଂ ତାହାର କି ପରିଣାମ ହୋଇଛି ସମସ୍ତେ ଆଖିରେ ଦେଖୁଛନ୍ତି, ଅଙ୍ଗରେ ଅନୁଭବ କରୁଛନ୍ତି। ବଳ ଯେ ମନୁଷ୍ୟ ପକ୍ଷେ ଅତି ଆବଶ୍ୟକ ଏବଂ ସେଥିଲାଗି ଯତ୍ନ କରିବା କର୍ତ୍ତବ୍ୟ, ଭାରତବାସୀ ଏହା କେବେ ହେଲେ ବର୍ତ୍ତମାନ ସମୟରେ ଥରେ ଭାବନ୍ତି କି ନାହିଁ ସନ୍ଦେହ। ଅନେକ ପିତାମାତା ପୁତ୍ରକନ୍ୟାଙ୍କୁ ଜନ୍ମ ଦେବା ଏବଂ ସେମାନେ ପୁଣି କିପରି ପୁତ୍ରକନ୍ୟା ଜନ୍ମ କରିପାରିବେ ତହିଁର ବ୍ୟବସ୍ଥା କରିବାକୁ କେବଳ ନିଜର କର୍ତ୍ତବ୍ୟ ମଣନ୍ତି। ସନ୍ତାନର ଶିକ୍ଷା ସ୍ୱଭାବ ଶକ୍ତି ସମ୍ବନ୍ଧରେ କେବେ କିଛି ବିଚାରନ୍ତି ନାହିଁ। ଆଉ ଯେଉଁମାନେ ପିଲାମାନଙ୍କର ତତ୍ତ୍ୱ ନିଅନ୍ତି ସେମାନେ କେବଳ ଦେଖନ୍ତି ପୁଅ କିପରି ପାଠ ପଢ଼ୁଛି ଏବଂ ପରୀକ୍ଷାରେ କିପରି ପାସ୍ କଲା। ପୁଅର ଆଖିକି ନ ଦିଶିଲେ ଚଷମା କିଣାଯିବ, ବାତାଜୀର୍ଣ୍ଣ ହେଲେ ଘରେ ଡାକ୍ତରଖାନା ଖୋଲାଯିବ, ଦୁଇ ପାହୁଣ୍ଡ ଚାଲିବାକୁ ବଳ ନଥିଲେ ଗାଡ଼ିର ବନ୍ଦୋବସ୍ତ ହେବ। ଏସବୁ ତ ପଇସା ଦ୍ୱାରା ହୋଇପାରେ, ଚିନ୍ତା କ'ଣ। ମାତ୍ର ସାଧାରଣତଃ ପଇସା ସାହାଯ୍ୟରେ ବିଶ୍ୱବିଦ୍ୟାଳୟରୁ ତ ପାସ୍ ମିଳିବ ନାହିଁ, ପୁଣି ପାସ୍ ନ ମିଳିଲେ ପଇସାର ଉପାୟ ହୋଇପାରିବ ନାହିଁ ଏବଂ ପଇସା ନହେଲେ ଚଷମା ଗାଡ଼ି ଔଷଧ ପ୍ରଭୃତି କିଣାଯାଇପାରିବ ନାହିଁ। କି ଆଶ୍ଚର୍ଯ୍ୟ, ପ୍ରାକୃତିକ ଶକ୍ତିଗୁଡ଼ିକର ଅପଚୟ କରି ନୈସର୍ଗିକ ଉପାୟରେ ସେସବୁକୁ ଜାଗ୍ରତ ଏବଂ ବ୍ୟବହାର ଉପଯୋଗୀ ରଖିବା ଲାଗି ଯତ୍ନ କରିବା ହିଁ ଯେପରି ମାନବ ଜୀବନର ଏକମାତ୍ର ଉଦ୍ଦେଶ୍ୟ, ଯଥାର୍ଥରେ ଆମମାନଙ୍କ ପାରିବାରିକ ଜୀବନରେ ତଥା ବିଦ୍ୟାଳୟର ଶିକ୍ଷା ବିଧାନରେ ବଳାଧାନ ନିମନ୍ତେ ସେପରି କୌଣସି ସୁବ୍ୟବସ୍ଥା ନାହିଁ। ବଳର ମଧ୍ୟ ସମାଜରେ ତେତେ ଆଦର ବା ଗୌରବ ନାହିଁ। କେହି ସୁନ୍ଦର ଇଂରାଜୀରେ ଗୋଟିଏ ପ୍ରବନ୍ଧ ଲେଖିଲେ ବା ବକ୍ତୃତା ଦେଲେ ଯେତେ ପ୍ରଶଂସା ପାଏ, ସୁନ୍ଦର କୁସ୍ତି କସରତ ବା ଅନ୍ୟ କୌଣସି ପ୍ରକାରର ଶାରୀରିକ ଶକ୍ତି ପରିଚାୟକ ବ୍ୟାପାର ଦେଖାଇଲେ ତେତେ ସମ୍ମାନ ପାଏ ନାହିଁ। ବିଶ୍ୱବିଦ୍ୟାଳୟର ପରୀକ୍ଷା ଅନୁସାରେ ବିଶ୍ୱବିଦ୍ୟାଳୟମାନଙ୍କର କୃତିତ୍ୱ ନିର୍ଦ୍ଧାରିତ ହୁଏ। କୌଣସି ଛାତ୍ରର ଅଙ୍ଗ ଯେତେ ସୁଗଠିତ ହେଉ, ଖେଳ ପରଦାରେ ବଳ ଏବଂ ବ୍ୟବହାର ଯେତେ ପ୍ରଶଂସନୀୟ ହେଉ, ଏମନ୍ତକି ତା'ର ସ୍ୱଭାବ ଚରିତ୍ର ଯେଡ଼େ ସୁନ୍ଦର ହେଉ ପଛକେ, ସେ ପରୀକ୍ଷାରେ ପାସ୍ କରି ନପାରିଲେ ପିତାଙ୍କର ତା ପ୍ରତି ଆଦର ନାହିଁ। ଶିକ୍ଷକଙ୍କ ମତରେ ସେ ଅକର୍ମଣ୍ୟ ଏବଂ ସହପାଠୀ ବା ଅନ୍ୟାନ୍ୟ ଛାତ୍ରମାନଙ୍କ ନିକଟରେ ସେ ହେୟ। ଏପରି ଅବସ୍ଥାରେ ଏ ଦେଶର ଯୁବକମାନଙ୍କର ବଳାଧାନ ହେବ କାହୁଁ, ଫଳରେ ବିଦ୍ୟାଳୟର ଅନେକ ଛାତ୍ରଙ୍କୁ ବ୍ୟାୟାମ ବିଷୟରେ ଅମନୋଯୋଗୀ ଦେଖାଯାଏ। ଶାରୀରିକ ବଳ ବୃଦ୍ଧି ସଙ୍ଗେ ସଙ୍ଗେ ମାନସିକ ବଳ ଊଣା ହୋଇଯାଏ ବୋଲି କୌଣସି କୌଣସି ଛାତ୍ର କହିବାର ସମୟ ସମୟରେ ଶୁଣାଯାଏ। ବିଦ୍ୟାଳୟରେ ବା ଛାତ୍ରାବାସରେ ଶାରୀରିକ ବ୍ୟାୟାମ ବିଷୟରେ ଟିକିଏ ଅଧିକ କଟକଣା ହେଲେ ଛାତ୍ରମାନଙ୍କର ବିରକ୍ତି ଓ ଅସନ୍ତୋଷ ପ୍ରାୟ ଦେଖାଯାଏ। ବ୍ୟାୟାମ ବିଷୟରେ ପ୍ରବନ୍ଧ ଲେଖି ଯେଉଁ ଛାତ୍ର ପୁରସ୍କାର ପାଇଛନ୍ତି, ବ୍ୟାୟାମ ଭୂମିରେ ଥରେ ତାଙ୍କର ଦେଖା ନାହିଁ। ଏ ଅବସ୍ଥାରେ ଜାତି କ୍ରମେ ହୀନବଳ ଓ ହୀନ ସାହସ ନ ହୋଇ କ'ଣ ହେବ। ବିଦ୍ୟାଳୟମାନଙ୍କରେ ଯେ ବ୍ୟାୟାମର ବ୍ୟବସ୍ଥା ନାହିଁ ତାହା ନୁହେଁ, କ୍ରିକେଟ ଅଛି, ଫୁଟବଲ ଅଛି, କସରତ କରିବାକୁ କାଠର ବାଡ଼ ପୋତା ହୋଇଛି, ଛାତ୍ରମାନଙ୍କୁ ବ୍ୟାୟାମ ଶିକ୍ଷା ଦେବାକୁ ହୁଏ, ମାତ୍ର ଖେଳନ୍ତି କେତେଜଣ। ବ୍ୟାୟାମ ବିଦ୍ୟାଳୟର ଏକ ଅବଶ୍ୟ ପାଳନୀୟ ବା ଆବଶ୍ୟକୀୟ କାର୍ଯ୍ୟ ଶିକ୍ଷା ବୋଲି ବିବେଚିତ ହୁଏ ନାହିଁ, କିମ୍ବା ସମାଜରେ ସେଥିଲାଗି ଆଦର ବା ସମ୍ମାନ ନାହିଁ। ତେବେ ଆଉ କି ହେତୁ ଛାତ୍ରମାନେ ସେଥିଲାଗି ପ୍ରବର୍ତ୍ତିବେ। ଆଗେ ମହାରାଜା ରାଜାମାନେ ପଣ୍ଡିତମାନଙ୍କୁ ଯେପରି ଆଦର ସମ୍ମାନ ଦେଉଥିଲେ, ବଳିଷ୍ଠ ମାଲମାନଙ୍କୁ ମଧ୍ୟ ସେହିପରି ସମୁଚିତ ପୁରସ୍କାର ଦେଉଥିଲେ। ଅନେକ ପଦସ୍ଥ ଧନୀ ବ୍ୟକ୍ତି ନିଜେ ମଲ୍ଲବିଦ୍ୟା ଅଭ୍ୟାସ କରୁଥିଲେ, ପୁତ୍ରମାନଙ୍କୁ ମଧ୍ୟ ଶିଖାଉଥିଲେ। ରାଜାଙ୍କ ମତ ଯେଉଁଆଡ଼େ, ପ୍ରଜାଙ୍କ ଗତି ମଧ୍ୟ ସେଇଆଡ଼େ। କେତେ ବର୍ଷ ପୂର୍ବେ ମୟୂରଭଞ୍ଜର ସ୍ୱର୍ଗୀୟ ମହାରାଜା ରାମଚନ୍ଦ୍ର ଭଞ୍ଜ ମଲ୍ଲବିଦ୍ୟା ଶିକାର ପ୍ରଭୃତି କିଛି କାଳ ବଡ଼ ଆଗ୍ରହ ଦେଖାଇଥିଲେ। ସେ ସମୟରେ ତାଙ୍କ ଗଡ଼ ବାରିପଦାରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କେତେକ ଆଖଡ଼ା ପଶିଗଲା ଏବଂ ଅନେକ ବଡ଼ ଉତ୍ସାହରେ କୁସ୍ତି କସରତରେ ମାତିଗଲେ। ଆଗେ ଅଧିକାଂଶ ଗ୍ରାମରେ ଆଖଡ଼ା ବା ଜାଗା ଘର ଥିଲା। ଗ୍ରାମର ଯୁବକମାନେ ସେଥିରେ କସରତ କରୁଥିଲେ, ବୃଦ୍ଧମାନେ ଉତ୍ସାହ ଦେଖାଉଥିଲେ। ଆଜିକାଲି ଗ୍ରାମମାନଙ୍କରେ ଜାଗା ଘର ଆଉ ଦେଖାଯାଏ ନାହିଁ। କ୍ୱଚିତ୍ କେଉଁଠାରେ ଯେବେ ଅଛି ତାହା ଆମ୍ଭମାନଙ୍କର ଅନ୍ୟାନ୍ୟ ପ୍ରାଚୀନ ଅନୁଷ୍ଠାନମାନଙ୍କ ପରି ବିକୃତ ଓ ଲକ୍ଷ୍ୟଭ୍ରଷ୍ଟ ହୋଇଗଲାଣି। ବର୍ତ୍ତମାନ ସ୍କୁଲ କଲେଜ ଶିକ୍ଷାର ଏକମାତ୍ର ଉଦ୍ଦେଶ୍ୟ ଚାକିରି। କେହି କିରାଣୀ, କେହି ଡେପୁଟି, କେହି ମାଷ୍ଟର କିମ୍ବା ଓକିଲ ହେବେ ବୋଲି ଆଶା ରଖିଥିବାରୁ ଛାତ୍ରମାନେ ନିଜେ କିମ୍ବା ସେମାନଙ୍କର ପିତାମାତା ଏବଂ ଶିକ୍ଷକମାନେ ଲେଖାପଢ଼ା ଭିନ୍ନ ଅନ୍ୟ କୌଣସି ଆଡ଼େ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମନେ କରନ୍ତି ନାହିଁ। ସଂସାରରେ ବିସ୍ତାର କାର୍ଯ୍ୟକ୍ଷେତ୍ର ପଡ଼ିଛି, ସେଠାରେ ବେଶ ଅର୍ଥର ଉପାୟ ହୋଇପାରେ। ସେଥିଲାଗି ବେଶୀ ପାଠ ଦରକାର ନାହିଁ, ଉଚ୍ଚ ପାସ୍ ଦରକାର ନାହିଁ। ସାମାନ୍ୟ ଲେଖାପଢ଼ା ଶିଖି ଦେହରେ ବଳବୀର୍ଯ୍ୟ, କୌଶଳ ଏବଂ ଚରିତ୍ର ସୁଦ୍ଧି ଥିଲେ ଲୋକ କୃତି ହୋଇପାରେ। ଭାରତର ଅନ୍ୟାନ୍ୟ ସ୍ଥାନରେ ଏପରି ଉଦାହରଣ କ୍ରମେ ଦେଖାଯାଉଅଛି, କିନ୍ତୁ ଓଡ଼ିଶାରେ ପ୍ରାୟ ଦେଖାଯାଉ ନାହିଁ କହିଲେ ଚଳେ। ଚାକିରି ଛାଡ଼ି ଶିକ୍ଷିତ ଲୋକେ କ୍ରମେ ଏହିସବୁ କ୍ଷେତ୍ରରେ ପ୍ରବେଶ କଲେ ଶାରୀରିକ ଦକ୍ଷତାର ଆଦର ନିଶ୍ଚୟ ବଢ଼ିବ। ଅବଶ୍ୟ ଲୋକସାଧାରଣଙ୍କ ଦରିଦ୍ରତା ଶାରୀରିକ ବଳ ଲାଭ ପକ୍ଷେ ଏକ ପ୍ରଧାନ ଅନ୍ତରାୟ। ଏ ସନ୍ଧ୍ୟାରୁ ସେ ସନ୍ଧ୍ୟା ଯାଏ ହା ଅନ୍ନ କରି ବୁଲିବାକୁ ତ ଅଧିକାଂଶଙ୍କ ଭାଗ୍ୟରେ ଲେଖା। ଅନେକ ନିରାଶ ହୋଇ ଥକି ପଡ଼ିବାର ଦେଖାଯାଏ। ବିଶ୍ରାମ ବା ବ୍ୟାୟାମ କରିବେ କାହୁଁ? କିଏ ପେଟ ପୁରା କରି ଖାଇବାକୁ ପାଆନ୍ତି ନାହିଁ। କୌଣସି କୌଣସି ଛାତ୍ରଙ୍କଠାରୁ ଶୁଣାଯାଇଛି, ଖେଳିଲେ ଭୋକ କରିବ, ଖାଇବି କ'ଣ? ବାସ୍ତବିକ ପେଟ ପୁରାଇ ସ୍କୁଲ ଛୁଟି ହେଲେ 4-5 ବେଳେ ଫଳାହାର କରିବା ସଙ୍ଗତି ଯେ ଅନେକଙ୍କର ନାହିଁ, ଏହା ଦେଖି କେତେଥର ପ୍ରାଣରେ ଦାରୁଣ ବ୍ୟଥା ପାଇବାକୁ ହେଉଛି। ଯାହା ହେଉ, ଶାରୀରିକ ବଳ ଲାଭ ନିମନ୍ତେ ଆନ୍ତରିକ ଆକାଂକ୍ଷା ଏବଂ ଉଦ୍ବେଗ ଥିଲେ ଯେ ଏ କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇପାରନ୍ତା ତହିଁରେ ସନ୍ଦେହ ନାହିଁ। ପ୍ରଜାସାଧାରଣଙ୍କ ଶିକ୍ଷା, ସମ୍ପଦ ଏବଂ ସାଧୁ ସ୍ୱଭାବ ଦ୍ୱାରା ମୁଖ୍ୟ ବା ଗୌଣ ଭାବରେ ରାଜାଙ୍କର ଓ ରାଜ୍ୟର ଶ୍ରେୟ ସାଧିତ ହୋଇଥାଏ, ଏହା ବୋଲିବା ନିଷ୍ପ୍ରୟୋଜନ। ସେହିପରି ଲୋକସାଧାରଣଙ୍କର ଶାରୀରିକ ବଳ, ପରାକ୍ରମ ଏବଂ ସାହସ ସାମ୍ରାଜ୍ୟର ପ୍ରଧାନ ଶକ୍ତି ଓ ସମ୍ବଳ। ଇଂରେଜ ରାଜ ସଂଗ୍ରାମ ଭୂମିକୁ ସୈନ୍ୟ ପଠାଇବା ଲାଗି ବହୁ ଦେଶକୁ ଅଧିକାର ଦେଇ ଆଜି ଏ ବିଶ୍ୱାସକୁ ଦୃଢ଼ ଓ ପ୍ରମାଣିତ କରିଛନ୍ତି। ଆଶା ହୁଏ ଏଣିକି ସ୍କୁଲ କଲେଜର ଶିକ୍ଷା ବିଧାନରେ ଶାରୀରିକ ବଳାଧାନ ଲାଗି ବିହିତ ଏବଂ ସୁନିଶ୍ଚିତ ପନ୍ଥା ଅବଲମ୍ବିତ ହେବ। ସେଆଡ଼େ ଉତ୍ସାହ ଦେଖିଲେ ଲୋକେ ମଧ୍ୟ ସ୍ୱତଃ ବଳ ଅର୍ଜନ କରିବାରେ ପ୍ରବୃତ୍ତ ହେବେ। ଯେକୌଣସି ପ୍ରକାର ହେଉ, ଏ ଦେଶରେ ଶାରୀରିକ ବଳ ଲାଭର ଶୀଘ୍ର ସୁବ୍ୟବସ୍ଥା ନହେଲେ ଏ ଜାତି ଏକାବେଳକେ ଅକର୍ମଣ୍ୟ ହୋଇପଡ଼ିବ ଏବଂ କାଳକ୍ରମେ ଅଦୃଶ୍ୟ ହୋଇଯିବା ବିଚିତ୍ର ନୁହେଁ। ଏହି ଲେଖାଟି 1916-17 ମସିହାରେ ସତ୍ୟବାଦୀର 6th ଓ 7th ସଂଖ୍ୟାର 2nd ଖଣ୍ଡରେ ପ୍ରକାଶିତ ହୋଇଥିଲା। ରହିଲୁ, ନମସ୍କାର।